26। କେବଳ ଗୋଟିଏ ମାତ୍ର ପଥ ଅଛି ଈଶ୍ୱରଙ୍କୁ ଜାଣିବା ପାଇଁ। ଈଶ୍ୱର ଯୀଶୁଙ୍କୁ ଜଗତକୁ ପଠାଇ ଆମକୁ ଈଶ୍ୱରଙ୍କ ମାର୍ଗ ଶିଖାଇଛନ୍ତି। ଯୀଶୁ ଅନେକ ଉତ୍ତମ କର୍ମ କରି ଲୋକଙ୍କୁ ସାହାଯ୍ୟ କଲେ। କିପରି ଆମେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରାଇବା ତାହା ସେ ଆମକୁ ଦେଖାଇଲେ, କିନ୍ତୁ ଆମେ ତାଙ୍କ ମାର୍ଗରେ ଚାଲୁନାହୁଁ। ଆମେ ସମସ୍ତେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କଲୁ। ଏହି ପାପର ବେତନ ଆତ୍ମିକ ଅନନ୍ତ ମୃତ୍ୟୁଦଣ୍ଡ। ପରମେଶ୍ୱର ଇଲିସାୟଙ୍କୁ, ଡାନିଏଲଙ୍କୁ ଓ ଅନେକଙ୍କୁ ମୃତ୍ୟୁରୁ ଉଦ୍ଧାର କଲେ, କିନ୍ତୁ ସେ ଯୀଶୁଙ୍କୁ ମୃତ୍ୟୁରୁ ରକ୍ଷା କରିନାହାନ୍ତି। ଦୁଷ୍ଟ ଲୋକ ଦ୍ୱାରା ମୃତ୍ୟୁ ଭୋଗିବାକୁ ଈଶ୍ୱର ଯୀଶୁଙ୍କୁ ଅନୁମତି ଦେଲେ। ସେମାନେ ତାଙ୍କୁ କୃଶକାଠ ଉପରେ କଣ୍ଟା ମାରି ଝୁଲାଇଲେ। ଏହାର କାରଣ ଯୀଶୁ ଆମକୁ ପ୍ରେମ କରି ଆମ ପ୍ରତି ବଦଳେ ମୃତ୍ୟୁ ଭୋଗିଲେ। ଈଶ୍ୱର ଆମ ପାପ କ୍ଷମା କରନ୍ତି ଓ ଆମେ ତାଙ୍କୁ ଜାଣିପାରିବା। ସେ ଆମ ଆତ୍ମାଙ୍କୁ ସଜୀବ କରନ୍ତି। ଏଥିରେ ଆମେ ଈଶ୍ୱରଙ୍କୁ ଜାଣି ତାଙ୍କୁ ପ୍ରେମ କରି ତାଙ୍କର ସେବା କରିପାରିବା।